ହ୍ୟାଲୋ ଲୋହିତ ପଣ୍ଡା, ଆଉ ଆଜ୍ଞା ମୁଁ ଆଜି ସାତ ଆଠଟା ବେଳେ ଆଜ୍ଞା ଆମର କଥା ବୁଝୁନି ଆଉ ଆଜ୍ଞା ମୁଁ ଆଜି ସାତ ଆଠଟା ଆମର ଦେଇ ଦେଇଛି ଆମେ କରୁଥିଲେ ସାତ ଆଠଟା ନା ସବୁ ଆମେ କୁହା ଇଏ ଆମକୁ ସାଧା ଇଆ ଆଚ୍ଛା ସାଧା କଥା କହୁଛି ସାଧା ଦିଟା ବୋଲି ଇଏ ଡେରିଛି ସମସ୍ତେ ଏ ବୁଲେ ଆଉ ଆମର ମାଲ ଦିଶି ଆସିଛି ବୁଝିଲି ବୁଲେ ମାନେ